ആകാശവാണി ସମ୍ବାଦ ପଢୁଛନ୍ତି ନୀନା ସାହୁ। ମୁଖ୍ୟ ସମ୍ବାଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି କୃଷକଙ୍କ କଲ୍ୟାଣ ଦିଗରେ କେନ୍ଦ୍ର ସରକାର ପ୍ରତିଶ୍ରତିବଦ୍ଧ। ହରିୟାଣାରେ ବିଧାନସଭା ନିର୍ବାଚନ ପ୍ରସ୍ତୁତି ସମୀକ୍ଷା ପାଇଁ ଦୁଇଦିନିଆ ଗସ୍ତରେ ଗଲେ ନିର୍ବାଚନ ଆୟୋଗ। କୋଲକାତା ଆର୍ଜିକର ମେଡିକାଲ କଲେଜ ଏବଂ ହସ୍ପିଟାଲର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ସନ୍ଦୀପ ଘୋଷ। ବିହାର ଜେହାନାବାଦ ଜିଲ୍ଲାରେ ଦଳା ଚକଟାରେ ସାତ ଜଣଙ୍କର ମୃତ୍ୟୁ ଏବଂ ହସ୍ତତନ୍ତ ସାମଗ୍ରୀ ବିକ୍ରି ଏବଂ ଏହାର ରପ୍ତାନୀ ବୃଦ୍ଧି ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି ବୋଲି କହିଲେ କେନ୍ଦ୍ର ବୟନ ମନ୍ତ୍ରୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି କୃଷକଙ୍କ କଲ୍ୟାଣ ଦିଗରେ କେନ୍ଦ୍ର ସରକାର ପ୍ରତିଶ୍ରତିବଦ୍ଧ। ସାମାଜିକ ଗଣମାଧ୍ୟମରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କୃଷକଙ୍କ ସହ ତାଙ୍କର ସାକ୍ଷାତ ଏକ ସ୍କରଣୀୟ ଅନୁଭୂତି। ଗତକାଲି ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀର ଭାରତ କୃଷି ଅନୁସନ୍ଧାନ ପ୍ରତିଷ୍ଠାନରେ 109ଟି ଅଧିକ ଅମଳକ୍ଷମ ଫସଲ କିସମ ଉନ୍ମୋଚନ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା 25 ତାରିଖ ରବିବାର ଦିନ ଆକାଶବାଣୀର ମାସିକ କାର୍ଯ୍ୟକ୍ରମ ମନ୍ କି ବାତ୍ରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ। ଏହା ହେବ ମନ୍ କି ବାତ୍ର 113ତମ ସଂସ୍କରଣ। ଏଥିପାଇଁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କଠାରୁ ସେମାନଙ୍କର ବିଚାର ଓ ପ୍ରସ୍ତାବ ଆହ୍ୱାନ କରିଛନ୍ତି। ନିଃଶୁଳ୍କ ନମ୍ଘର 1800117800 ମାଧ୍ୟମରେ ସେମାନଙ୍କର ପ୍ରସ୍ତାବ ଦେବାକୁ ଅନୁରୋଧ କରାଯାଇଛି। ସେହିଭଳି ନରେନ୍ଦ୍ର ମୋଦି ଆପ୍ କିମ୍ବା ମାଇ ଗଭ୍ ଓପନ୍ ଫୋରମ୍ ମାଧ୍ୟମରେ ମଧ୍ୟ ଦେଶବାସୀ ସେମାନଙ୍କ ମତ ଉପସ୍ଥାପନ କରିପାରିବେ। ଆସନ୍ତା 23 ତାରିଖ ଶୁକ୍ରବାର ସୁଦ୍ଧା ମତ ଉପସ୍ଥାପନ କରିବାକୁ ସମୟସୀମା ଧାର୍ଯ୍ୟ କରାଯାଇଛି। ଏହି କାର୍ଯ୍ୟକ୍ରମ ଆକାଶବାଣୀ ଏବଂ ଦୂରଦର୍ଶନର ସମସ୍ତ ନେଟ୍ୱର୍କ, ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ ଏବଂ ଆକାଶବାଣୀ, ଦୂରଦର୍ଶନ, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଓ ସୂଚନା ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ସିଧାସଳଖ ପ୍ରସାରଣ କରାଯିବ। ହିନ୍ଦୀ ପ୍ରସାରଣ ପରେ ପରେ ଏହାର ଆଞ୍ଚଳିକ ଭାଷାନ୍ତରଣ ପ୍ରସାରିତ ହେବ। ଆସନ୍ତା ବିଧାନସଭା ନିର୍ବାଚନ ପ୍ରସ୍ତୁତି ସମୀକ୍ଷା ପାଇଁ ଆଜିଠାରୁ ଦୁଇଦିନିଆ ଗସ୍ତରେ ଭାରତୀୟ ନିର୍ବାଚନ ଆୟୋଗ ଇସିଆଇ ଦଳ ହରିୟାଣା ଗସ୍ତ କରିଛନ୍ତି। ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର, ନିର୍ବାଚନ କମିଶନର ଜ୍ଞାନେଶ କୁମାର, ସୁଖବୀର ସିଂ ସାନ୍ଧୁ ଏବଂ ଆୟୋଗର ଅନ୍ୟ ଅଧିକାରୀମାନେ ବିଭିନ୍ନ ବୈଠକ କରିବେ। ବୈଠକରେ ରାଜ୍ୟର ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ବରିଷ୍ଠ ଅଧିକାରୀଙ୍କ ସହ ଆୟୋଗ ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କରିବେ ବୋଲି ହରିୟାଣାର ମୁଖ୍ୟ ନିର୍ବାଚନ ଅଧିକାରୀ ପଙ୍କଜ ଅଗ୍ରୱାଲ କହିଛନ୍ତି। ସେ କହିଛନ୍ତି ଆସନ୍ତାକାଲି ସମଗ୍ର ରାଜ୍ୟରେ ମନିଟରିଂ ତଥା ସଚେତନତା ବୃଦ୍ଧି ପାଇଁ ଆୟୋଗ ପକ୍ଷରୁ କାର୍ଯ୍ୟନିର୍ବାହୀ ଏଜେନ୍ସିମାନଙ୍କୁ ନିର୍ଦ୍ଦେଶାବଳୀ ପ୍ରଦାନ କରାଯିବ। ଏହା ବ୍ୟତୀତ ଆୟୋଗ ମୁଖ୍ୟ ଶାସନ ସଚିବ, ପୁଲିସ୍ ମହାନିର୍ଦ୍ଦେଶକ, ଅନ୍ୟାନ୍ୟ ପ୍ରଶାସନିକ ସଚିବ ଏବଂ ବରିଷ୍ଠ ପୁଲିସ୍ ଅଧିକାରୀମାନଙ୍କ ସହ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ ବୋଲି ସେ ସୂଚନା ଦେଇଛନ୍ତି। ବିଶ୍ୱ ହାତୀ ଦିବସ ଅବସରରେ ହାତୀମାନଙ୍କୁ ସୁରକ୍ଷା ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଭିନ୍ନ ସମ୍ପ୍ରଦାୟର ଉଦ୍ୟମକୁ ପ୍ରଶଂସା କରିଛନ୍ତି। ଏକ ସାମାଜିକ ଗଣମାଧ୍ୟମରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ହାତୀ ଆମ ସଂସ୍କୃତି ଏବଂ ଇତିହାସ ସହିତ ଜଡ଼ିତ। ହାତୀମାନେ ଏକ ସୁବିଧାଜନକ ବାସସ୍ଥାନ ପାଇପାରିବେ ଯେଉଁଠାରେ ସେମାନେ ଆଗକୁ ବଢ଼ିପାରିବେ, ସେଥିପାଇଁ ସମସ୍ତ ପ୍ରକାରର ବ୍ୟବସ୍ଥା ଯୋଗାଇବା ପାଇଁ ସେ ତାଙ୍କର ପ୍ରତିବଦ୍ଧତାକୁ ଦୋହରାଇଛନ୍ତି। ବର୍ଷକ ମଧ୍ୟରେ ହାତୀଙ୍କ ସଂଖ୍ୟା ବୃଦ୍ଧି ପାଇଥିବାରୁ ଶ୍ରୀ ମୋଦି କୃତଜ୍ଞତା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି କହିଛନ୍ତି ଜାମ୍ମୁ କାଶ୍ମୀରବାସୀଙ୍କ ଦ୍ୱାରା ପରିଚାଳିତ ତ୍ରିରଙ୍ଗା ଯାତ୍ରା ପ୍ରେରଣାଦାୟକ। ପ୍ରଧାନମନ୍ତ୍ରୀଙ୍କ ହର୍ ଘର୍ ତ୍ରିରଙ୍ଗା ଅଭିଯାନକୁ ପ୍ରୋହାହିତ କରିବା ପାଇଁ ଜାମ୍ମୁ କାଶ୍ମୀରର ଉପରାଜ୍ୟପାଳ ମନୋଜ ସିହ୍ନାଙ୍କର ଏହି ପଦକ୍ଷେପକୁ ପ୍ରଶଂସା କରିଛନ୍ତି। ହିନ୍ଡେନବର୍ଗର ଖବର ଉପରେ ପ୍ରତିକ୍ରିୟା ପ୍ରକାଶ କରିବା ପୂର୍ବରୁ ନିବେଶକଙ୍କୁ ଶାନ୍ତ ରହିବା ସହ ସତର୍କତା ଅବଲମ୍ଘନ କରିବାକୁ ସେବି ପକ୍ଷରୁ ପରାମର୍ଶ ଦିଆଯାଇଛି। ଷ୍ଟକ୍ ମାର୍କେଟ୍ ସ୍ଥିତି ନେଇ ହିଣ୍ଡେନବର୍ଗର ରିପୋର୍ଟ ତଥ୍ୟଭିତ୍ତିକ ନୁହେଁ ବୋଲି ସେବି ସ୍ୱଷ୍ଟ କରିଛି। ହିଣ୍ଡେନବର୍ଗ ରିସର୍ଚ୍ଚ ଦ୍ୱାରା ଆଦାନୀ ଗ୍ରୁପ୍ ବିରୁଦ୍ଧରେ ଯେଉଁ ଅଭିଯୋଗ ଆସିଛି ତାର ତଦନ୍ତ କରାଯାଉଛି ବୋଲି ସେବି କହିଛି। ପଶ୍ଚିମବଙ୍ଗର କୋଲକାତାସ୍ଥିତ ଆର୍ଜିକର ମେଡିକାଲ କଲେଜ ଏବଂ ହସ୍ପିଟାଲର ଅଧ୍ୟକ୍ଷ ସନ୍ଦୀପ ଘୋଷ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ଜଣେ ଦ୍ୱିତୀୟ ବର୍ଷ ଡାକ୍ତରୀ ଛାତ୍ରୀଙ୍କ ବଳାତ୍କାର ଏବଂ ହତ୍ୟା ମାମଲାରେ ସଂଗଠିତ ବିକ୍ଷୋଭ ପରିପ୍ରେକ୍ଷୀରେ ଅଧ୍ୟକ୍ଷ ଶ୍ରୀ ଘୋଷ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି। ଇସ୍ତଫା ପ୍ରଦାନ କରିବା ସହ ଶ୍ରୀ ଘୋଷ ଡାକ୍ତରୀ ଛାତ୍ରଛାତ୍ରୀ ଏବଂ ଅନ୍ୟାନ୍ୟ କର୍ମଚାରୀଙ୍କୁ ଧାରଣାରୁ ନିବୃତ୍ତ ରହି କାର୍ଯ୍ୟରେ ଯୋଗଦେବାକୁ ଅନୁରୋଧ କରିଛନ୍ତି। ସେ କହିଛନ୍ତି ଏଭଳି ଅଭିଯୋଗ ରାଜନୈତିକ ଅଭିସନ୍ଧିମୂଳକ। ଅନ୍ୟପକ୍ଷରେ ଧାରଣାରତ ଛାତ୍ରଛାତ୍ରୀ ଏବଂ କର୍ମଚାରୀ ତାଙ୍କର ଚାରିଦଫା ଦାବି ପୂରଣ କରିବାକୁ କହିଛନ୍ତି। ପଶ୍ଚିମବଙ୍ଗ ପୁଲିସ୍ ଏହି ଘଟଣାରେ ଜଣଙ୍କୁ ପୂର୍ବରୁ ଗିରଫ କରିଛି। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ମେଡିକାଲ ସୁପରିନ୍ଟେଣ୍ଡେଣ୍ଟ ତଥା ଭାଇସ୍ ପ୍ରିନ୍ସିପାଲ ଡାକ୍ତର ସଞ୍ଜୟ ବଶିଷ୍ଠଙ୍କୁ ଅନ୍ୟତ୍ର ବଦଳି କରିଛନ୍ତି। ବିହାରରେ ଆଜି ସକାଳେ ଜେହାନାବାଦ ଜିଲ୍ଲାରେ ବାବା ସିଦ୍ଧେଶ୍ୱରନାଥ ମନ୍ଦିରରେ ଦଳାଚକଟାରେ ସାତ ଜଣ ଭକ୍ତଙ୍କର ମୃତ୍ୟୁ ଘଟିଥିବା ବେଳେ ଷୋହଳ ଜଣ ଆହତ ହୋଇଛନ୍ତି। ଜେହାନାବାଦ ଏସ୍ପି ଅରବିନ୍ଦ ପ୍ରତାପ ସିଂହ କହିଛନ୍ତି କିଛି ପ୍ରସଙ୍ଗରେ ସ୍ଥାନୀୟ ବିକ୍ରେତା ଏବଂ ଭକ୍ତଙ୍କ ମଧ୍ୟରେ ବିବାଦ ଯୋଗୁଁ ଦଳାଚକଟାରେ ଏହି ଘଟଣା ଘଟିଥିଲା। ସେ କହିଛନ୍ତି ମନ୍ଦିର ପରିସର ଅତି ସଂକୀର୍ଣ୍ଣ, ଶ୍ରଦ୍ଧାଳୁଙ୍କ ଅତ୍ୟଧିକ ଭିଡ଼ ଯୋଗୁଁ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା। ପବିତ୍ର ଶ୍ରାବଣ ମାସର ସୋମବାରରେ ଜଳାଭିଷେକ କରିବା ପାଇଁ ବହୁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ଶ୍ରୀ ସିଂହ କହିଛନ୍ତି ଆହତମାନଙ୍କୁ ଜେହାନାବାଦ ସଦର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୁଲିସ୍ ଘଟଣାର ତଦନ୍ତ କରୁଛି ଏବଂ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଏହି ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିମାନଙ୍କ ପ୍ରତି ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଦୁଃଖ ପ୍ରକାଶ କରିବା ସହ ସମ୍ପୃକ୍ତ ପରିବାରକୁ 4,00,000 ଟଙ୍କାର ଅନୁକମ୍ପାମୂଳକ ସହାୟତା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ୱିକ୍ରେ ଆଜି ରାତି 9:30 ବିପର୍ଯ୍ୟୟ ସମୟରେ ସୁରକ୍ଷିତ ରହିବାର ଉପାୟ ଶୀର୍ଷକ ଆଲୋଚନାର ପ୍ରଚାର କରାଯିବ। ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ସଦସ୍ୟ ଏସ୍ ବତ୍ସ ଏବଂ ନୂଆଦିଲ୍ଲୀସ୍ଥିତ ଏମ୍ସର ଜେପିଏନ୍ଏ ଟ୍ରମା ସେଣ୍ଟରର ମୁଖ୍ୟ ଡାକ୍ତର କାମରାନ ଫାରୁକ ଆଲୋଚନାରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ସେମାନଙ୍କର ପ୍ରଶ୍ନ ପଚାରିପାରିବେ। ଏଥିପାଇଁ ସେମାନଙ୍କୁ 011-23-42-10 ଓ 011-23-34444 ନମ୍ଘରକୁ ଡାଏଲ କରିବାକୁ ହେବ। ଏହା ବ୍ୟତୀତ ଶ୍ରୋତାମାନେ 9289-940044 ନମ୍ଘରକୁ ହ୍ୱାଟ୍ସଆପ୍ ଏବଂ ସାମାଜିକ ଗଣମାଧ୍ୟମ ଏକ୍ସରେ ହାସ୍ଟ୍ୟାଗ୍ ଆସ୍କ ଏଆଇଆର୍ ମାଧ୍ୟମରେ ପ୍ରଶ୍ନ ପଚାରିପାରିବେ। ଏହା ଆଜି ରାତି 9:30 ଆକାଶବାଣୀ ଗୋଲ୍ଡ ଚ୍ୟାନେଲ୍ ଓ ଅତିରିକ୍ତ ଫ୍ରିକ୍ୱେନ୍ସିଗୁଡ଼ିକରୁ ଶୁଣାଯାଇପାରିବ। ଏହାବ୍ୟତୀତ ଆମର ୱେବ୍ସାଇଟ୍ newsonair.gov.in ଏବଂ ୟୁଟ୍ୟୁବ୍ ଚ୍ୟାନେଲ୍ ନ୍ୟୁଜ୍ ଅନ୍ ଏଆଇଆର୍ ଅଫିସିଆଲ୍ରେ ଏହା ଉପଲବ୍ଧ ହେବ। କେନ୍ଦ୍ର ବୟନ ମନ୍ତ୍ରୀ ଗିରିରାଜ ସିଂ କହିଛନ୍ତି ଘରୋଇ ବିକ୍ରୟ ତଥା ହସ୍ତତନ୍ତ ଏବଂ ଏହାର ରପ୍ତାନୀ ବୃଦ୍ଧି ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି। ନୂଆଦିଲ୍ଲୀରେ ହ୍ୟାଣ୍ଡଲୁମ୍ ଏକ୍ସପୋ ପରିଦର୍ଶନ କରିବା ପରେ ସେ କହିଛନ୍ତି ବର୍ତ୍ତମାନ ହସ୍ତତନ୍ତ କାରିଗର ନ୍ୟାସନାଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଫ୍ୟାସନ୍ ଟେକ୍ନୋଲୋଜି ସହିତ ସେମାନଙ୍କୁ ନୂତନ ଡିଜାଇନ୍ ପ୍ରବର୍ତ୍ତନ କରିବାକୁ ସକ୍ଷମ କରୁଛନ୍ତି। ହସ୍ତତନ୍ତ ଉପରେ ଯୁବପିଢ଼ିମାନଙ୍କ ପ୍ରତିକ୍ରିୟା ସମ୍ପର୍କରେ ମତ ପ୍ରକାଶ କରି ସେ କହିଛନ୍ତି ବିଭିନ୍ନ ଡିଜାଇନ୍ ଡେନିମ୍ ରେଶମ ଇତ୍ୟାଦି ପ୍ରଚଳିତ ହୋଇଛି ଏବଂ ବର୍ତ୍ତମାନ ହସ୍ତତନ୍ତ ଯୁବଗୋଷ୍ଠୀମାନଙ୍କ ପାଇଁ ଏକ ଫ୍ୟାସନ୍ ହୋଇଛି। ଗତ ଅକ୍ଟୋବର 2023 ବନ୍ୟା ଯୋଗୁଁ ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଥିବା ସୀମାନ୍ତ ସଡ଼କ ସଂଗଠନ ବିଆର୍ଓ ସିକିମ୍ର ଇନ୍ଦ୍ରାଣୀ ବ୍ରିଜ୍କୁ ସଫଳତାର ସହ ପୁନଃ ନିର୍ମାଣ କରି ଉତ୍ତରପ୍ରଦେଶକୁ ପୁନଃ ସଂଯୋଗ କରିଛି। ପ୍ରୋଜେକ୍ଟ ସ୍ୱସ୍ତିକ ଅଧୀନରେ ଥିବା ଫୋର୍ସ ବିଆର୍ଟିଏଫ୍ ଗାର୍ଡେନ୍ ରିଜ୍ ସିପ୍ ବିଲ୍ଡର୍ ସହିତ ମିଳିତ ସର୍ଭେ ପରେ 300 ଫୁଟ୍ର ବେଲି ସସ୍ପେନ୍ସନ୍ ବ୍ରିଜ୍ ନିର୍ମାଣରେ ଜଡ଼ିତ ଥିଲା। ଏହି ସଫଳତା ସିକିମ୍ର ପୁନରୁଦ୍ଧାର ଏବଂ ଭବିଷ୍ୟତର ବିକାଶରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଚିହ୍ନଟ କରି ଭିଭିଭୂମି ପୁନରୁଦ୍ଧାର ପାଇଁ ଆବଶ୍ୟକତା ଅନୁଯାୟୀ ସ୍ଥିରତା ଇଞ୍ଜିନିୟରିଂ ଦକ୍ଷତା ଏବଂ ସହଯୋଗକୁ ଆଲୋକିତ କରିଛି। ଏହି ସେତୁ ରାଜ୍ୟର ଆର୍ଥିକ ତଥା ସାମାଜିକ ପ୍ରଗତିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି କୃଷକଙ୍କ କଲ୍ୟାଣ ଦିଗରେ କେନ୍ଦ୍ର ସରକାର ପ୍ରତିଶ୍ରତିବଦ୍ଧ। ହରିୟାଣାରେ ବିଧାନସଭା ନିର୍ବାଚନ ପ୍ରସ୍ତୁତି ସମୀକ୍ଷା ପାଇଁ ଦୁଇଦିନିଆ ଗସ୍ତରେ ଗଲେ ନିର୍ବାଚନ ଆୟୋଗ। କୋଲକାତା ଆର୍ଜିକର ମେଡିକାଲ କଲେଜ ଏବଂ ହସ୍ପିଟାଲର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ସନ୍ଦୀପ ଘୋଷ। ବିହାର ଜେହାନାବାଦ ଜିଲ୍ଲାରେ ଦଳାଚକଟାରେ ସାତ ଜଣଙ୍କର ମୃତ୍ୟୁ ଏବଂ ହସ୍ତତନ୍ତ ସାମଗ୍ରୀ ବିକ୍ରି ଏବଂ ଏହାର ରପ୍ତାନୀ ବୃଦ୍ଧି ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି ବୋଲି କହିଲେ କେନ୍ଦ୍ର ବୟନ ମନ୍ତ୍ରୀ। ସମ୍ବାଦ ଶେଷ ହେଲା। ନମସ୍କାର।